ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି. ଅପରାହ୍ନ ଗୋଟାଏ ସୁଦ୍ଧା ହୋଇଛି 42.31% ମତଦାନ. ଜାତୀୟ ସଙ୍ଗୀତ ବନ୍ଦେ ମାତରମର 150ତମ ବର୍ଷପୂର୍ତ୍ତି ପାଳନ କାର୍ଯ୍ୟକ୍ରମକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ. ଚେନ୍ନାଇରେ ଚାଲିଛି ଭାରତ ଗେମିଂ ବିକାଶ ସମ୍ମିଳନୀର 17ତମ ସଂସ୍କରଣ. ଗାଜାର ଇସ୍ରାଏଲ୍ ଅଧିକୃତ ଅଞ୍ଚଳରେ ହମାସ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯିବ ବୋଲି ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଘୋଷଣା. ଏବଂ କ୍ୱିନ୍ସଲ୍ୟାଣ୍ଡ ଟି20 କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ଅଷ୍ଟ୍ରେଲିଆ. ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। 18ଟି ଜିଲ୍ଲାର 121ଟି ବିଧାନସଭା ଆସନ ପାଇଁ ଆଜି ମତଗ୍ରହଣ କରାଯାଉଛି। ସକାଳ 7ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ତେବେ ସୁରକ୍ଷାଗତ କାରଣରୁ କେତୋଟି ବିଧାନସଭା ମଣ୍ଡଳୀରେ 56ଟି ମତଦାନ କେନ୍ଦ୍ରରେ ସନ୍ଧ୍ୟା 5ଟାରେ ମତଦାନ ଶେଷ ହେବ ବୋଲି ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ ଅପରାହ୍ନ ଗୋଟାଏ ସୁଦ୍ଧା 42.31% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଗୋପାଳଗଞ୍ଜ ଜିଲ୍ଲାରେ ସର୍ବାଧିକ 46.73% ମତଦାନ ହୋଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନା ଜିଲ୍ଲାର ବଖତିଆରପୁରରେ ନିଜର ମତାଧିକାର ସାବ୍ୟସ୍ତ କରିଥିବାବେଳେ ଉପମୁଖ୍ୟମନ୍ତ୍ରୀ ତଥା ତାରାପୁର ଆସନର ବିଜେପି ପ୍ରାର୍ଥୀ ସମ୍ରାଟ ଚୌଧୁରୀ ମୁଙ୍ଗେରରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଜେପି ନେତା ତଥା ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ତାଙ୍କ ପତ୍ନୀ ହାଜିପୁରରେ ଭୋଟ୍ ଦେଇଛନ୍ତି। ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିବା ଲାଗି 45,341 ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ କରାଯାଇଛି। ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ପର୍ଯ୍ୟାୟରେ ଆସନ୍ତା 11 ତାରିଖରେ 20ଟି ଜିଲ୍ଲାର 122ଟି ଆସନ ପାଇଁ ମତଗ୍ରହଣ କରାଯିବ। ଆସନ୍ତା 14 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ବିହାରରେ ଚାଲିଥିବା ଆଜିର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେତେକ ମତଦାନ କେନ୍ଦ୍ରରେ ଜ୍ଞାତସାରରେ ବିଦ୍ୟୁତ୍ କାଟ କରାଯିବା ନେଇ ରାଷ୍ଟ୍ରୀୟ ଜନତା ଦଳ ଆର୍ଜେଡିର ଅଭିଯୋଗକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିଛନ୍ତି। ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଭ୍ରମାତ୍ମକ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଆର୍ଜେଡିର ଏ ସଂକ୍ରାନ୍ତ ଅଭିଯୋଗର ପ୍ରତ୍ୟୁତ୍ତରରେ ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମତଦାନ ସୁରୁଖୁରୁରେ ଚାଲିଛି। ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଏଥିରେ କୁହାଯାଇଛି। ସୂଚନାଯୋଗ୍ୟ, ମତଦାନର ଗତିକୁ ହ୍ରାସ କରିବା ଲକ୍ଷ୍ୟରେ ମହାଗଠବନ୍ଧନର ଗଡ଼ ଭାବରେ ବିବେଚିତ କେତେକ ବୁଥ୍ରେ ଜାଣିଶୁଣି ବିଦ୍ୟୁତ୍ ଯୋଗାଣକୁ ବନ୍ଦ ରଖାଯାଇଥିବା ନେଇ ଆର୍ଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା। 7ଟି ବିଦେଶୀ ରାଷ୍ଟ୍ରରୁ ଆସିଥିବା 16 ଜଣ ଆନ୍ତର୍ଜାତିକ ନିର୍ବାଚନ ପର୍ଯ୍ୟବେକ୍ଷକ ଆଜି ବିହାରରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟାକୁ ନିରୀକ୍ଷଣ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇଣ୍ଡୋନେସିଆ, କଲମ୍ବିଆ, ଫିଲିପାଇନ୍ସ, ଫ୍ରାନ୍ସ, ବେଲଜିୟମ୍, ଦକ୍ଷିଣ ଆଫ୍ରିକା ଏବଂ ଥାଇଲାଣ୍ଡରୁ ଆନ୍ତର୍ଜାତିକ ନିର୍ବାଚନ ପର୍ଯ୍ୟବେକ୍ଷକ କାର୍ଯ୍ୟକ୍ରମ ଅଧୀନରେ 16 ଜଣିଆ ପ୍ରତିନିଧି ମଣ୍ଡଳୀ ବିହାର ଗସ୍ତ କରିଛନ୍ତି। ପାଟନାର କେତେକ ପୁଲିଂ ବୁଥ୍କୁ ଥାଇଲାଣ୍ଡର ପ୍ରତିନିଧି ମଣ୍ଡଳୀ ପରିଦର୍ଶନ କରିଥିବା ଆୟୋଗ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150ତମ ବର୍ଷପୂର୍ତ୍ତି ଅବସରରେ ବର୍ଷବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ଉଦ୍ଘାଟନୀ ସମାରୋହର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହୋଇ 2026 ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ସଙ୍ଗୀତର କାଳଜୟୀ ରଚନା ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇବା ସହିତ ଜାତୀୟ ଗର୍ବ ଏବଂ ଏକତାକୁ ବଜାୟ ରଖିବା ଦିଗରେ ଏକ ପ୍ରେରଣାର ଉତ୍ସ ହୋଇ ରହିଛି। ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଗତମାସ 1ରେ ମଞ୍ଜୁରୀ ପ୍ରଦାନ କରିଥିଲେ। ଆସନ୍ତାକାଲି ଏହି ଅବସରରେ ପ୍ରାମାଣିକ ଚିତ୍ର ପ୍ରଦର୍ଶନ ହେବା ସହିତ ପ୍ରଧାନମନ୍ତ୍ରୀ ସ୍କାରକୀ ଡାକ ଟିକଟ ଏବଂ ମୁଦ୍ରାର ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଗେମିଂ ବିକାଶ ସମ୍ମିଳନୀର 17ତମ ସଂସ୍କରଣ ଚେନ୍ନାଇଠାରେ ଜାରି ରହିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି 3ଦିନିଆ ସମ୍ମିଳନୀ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ଙ୍କ ଉପସ୍ଥିତିରେ ଗେମିଂ ସହିତ ଜଡ଼ିତ ବିଭିନ୍ନ ଅନୁଷ୍ଠାନ ସହିତ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସମାବେଶକୁ ସମ୍ବୋଧନ କରି ଉପମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କହିଛନ୍ତି, ଆସନ୍ତା 6 ମାସ ମଧ୍ୟରେ ଚେନ୍ନାଇଠାରେ ଗେମିଂ ଆଧାରିତ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। କୋଏମ୍ବାଟୁର, ମଦୁରାଇ, ତ୍ରିଚି, ସାଲେମ୍ ଏବଂ ତିରୁନେଲଭେଲିରେ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତାମିଲନାଡୁରେ ଏକ ଉତ୍ସର୍ଗୀକୃତ ସହଯୋଗ କେନ୍ଦ୍ର ପ୍ରତିଷ୍ଠା କରାଯିବ, ଫଳରେ ବ୍ୟବସାୟିକ କ୍ଷେତ୍ର ସହଜ ହୋଇପାରିବ। ଶ୍ରୀ ଷ୍ଟାଲିନ୍ କହିଛନ୍ତି ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ଗେମିଂ ସହ ସମ୍ପୃକ୍ତ ଉଦ୍ୟୋଗୀ, ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଗାଜାର ଇସ୍ରାଏଲ୍ ଅଧିକୃତ ଅଞ୍ଚଳରେ ହମାସ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯିବ ବୋଲି ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟ୍ଜ କହିଛନ୍ତି। ହମାସ ଆତଙ୍କବାଦୀଙ୍କ ସୁଡ଼ଙ୍ଗଗୁଡ଼ିକୁ ନଷ୍ଟ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ଇସ୍ରାଏଲ୍ ଦ୍ୱାରା ରାଫାଠାରେ ପଣବନ୍ଦୀ ରହିଥିବା ହମାସ ଆତଙ୍କବାଦୀଙ୍କୁ ମୁକ୍ତ କରିବା ଲାଗି ଆମେରିକା ପକ୍ଷରୁ ଇସ୍ରାଏଲ୍କୁ କରାଯାଇଥିବା ଅନୁରୋଧ ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ଏହା କହିଛନ୍ତି। ଶ୍ରୀ କାଟ୍ଜ କହିଛନ୍ତି ହମାସ ଆତଙ୍କବାଦୀଙ୍କୁ ଗାଜାରୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରାଯିବା ସହ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ରହିଥିବା ଇସ୍ରାଏଲ୍ ପଣବନ୍ଦୀଙ୍କ ମୃତ ଶରୀରକୁ ଉଦ୍ଧାର କରିବା ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ରାଫାର ବିଭିନ୍ନ ସୁଡ଼ଙ୍ଗରେ 200ରୁ ଅଧିକ ସଶସ୍ତ୍ର ହମାସ ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ଇସ୍ରାଏଲ୍ର ଗୁଇନ୍ଦା ସଂସ୍ଥା କହିଛି। ଗତ 2023 ଅକ୍ଟୋବର 7 ତାରିଖରୁ ଦକ୍ଷିଣ ଇସ୍ରାଏଲ୍ରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରିପ୍ରେକ୍ଷୀରେ ପାଖାପାଖି 1200 ଲୋକଙ୍କର ମୃତ୍ୟୁ ହେବା ସହ 252 ଜଣ ଇସ୍ରାଏଲ୍ ଏବଂ ବିଦେଶୀ ନାଗରିକ ହମାସ ପାଖରେ ପଣବନ୍ଦୀ ହୋଇ ରହିଛନ୍ତି। ଏବେ ମଧ୍ୟ 5 ଜଣ ଇସ୍ରାଏଲ୍ ଏବଂ 2 ଜଣ ବିଦେଶୀ ନାଗରିକଙ୍କର ମୃତ ଶରୀର ଗାଜାରେ ରହିଛି ବୋଲି ଇସ୍ରାଏଲ୍ର ଗୁଇନ୍ଦା ସଂସ୍ଥା ସୂଚନା ଦେଇଛି। ଲାଟିନ୍ ଆମେରିକୀୟ ଦେଶ ଗସ୍ତ ଅବସରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା ଇକ୍ୱେଡରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଗାବ୍ରିଏଲା ସୋମରଫେଲ୍ଡଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ରାଜନୈତିକ, ବାଣିଜ୍ୟ, ଔଷଧ, ପ୍ରଶିକ୍ଷଣ ଏବଂ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଉଭୟ ନେତା ଆଲୋଚନା କରିଛନ୍ତି। ଏହି ଅବସରରେ ଭାରତ ଏବଂ ଇକ୍ୱେଡର ମଧ୍ୟରେ କୂଟନୈତିକ ତାଲିମ ସହଯୋଗ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରମନ୍ତ୍ରୀ ମାର୍ଘେରିଟା କହିଛନ୍ତି ଇକ୍ୱେଡର ବୈଦେଶିକ ମନ୍ତ୍ରୀଙ୍କ ସହ ଫଳପ୍ରଦ ଆଲୋଚନା ହୋଇଛି। ରାଷ୍ଟ୍ରମନ୍ତ୍ରୀ ମାର୍ଘେରିଟା ଏବଂ ଇକ୍ୱେଡର ବୈଦେଶିକ ମନ୍ତ୍ରୀ ସୋମରଫେଲ୍ଡଙ୍କ ମିଳିତ ଭାବେ ଇକ୍ୱେଡର ରାଜଧାନୀ କ୍ୟୁଟୋରେ ଭାରତର ଆବାସିକ ଦୂତାବାସକୁ ଗତକାଲି ଉଦ୍ଘାଟନ କରିଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରମନ୍ତ୍ରୀ ମାର୍ଘେରିଟା ଇକ୍ୱେଡର ବ୍ୟବସାୟିକ ପ୍ରତିନିଧିଙ୍କ ସହ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିବା ରାଷ୍ଟ୍ରମନ୍ତ୍ରୀ ମାର୍ଘେରିଟା କହିଛନ୍ତି। ସଂସଦ ଖେଳ ମହୋତ୍ସବର ଏକ ଅଂଶସ୍ୱରୂପ ଆସନ୍ତା 16 ତାରିଖରେ ନୂଆଦିଲ୍ଲୀରେ ନମୋ ଦୌଡ଼ ମାରାଥନ୍ର ଆୟୋଜନ କରାଯିବ। କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ମହୋତ୍ସବ ପାଇଁ ପ୍ରାୟ 30,000 କ୍ରୀଡ଼ାବିତ୍ ପଞ୍ଜିକରଣ କରିଛନ୍ତି। ଏଭଳି ମହୋତ୍ସବ ଯୁବବର୍ଗଙ୍କ ଦକ୍ଷତା ବିକାଶ ଏବଂ କ୍ରୀଡ଼ା କ୍ଷେତ୍ରରେ ନିଜକୁ ପ୍ରତିପାଦନ କରିବାର ମଞ୍ଚ ପ୍ରଦାନ କରିବ। ବିଭିନ୍ନ ବର୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କୁ ଦକ୍ଷ ପ୍ରଶିକ୍ଷକ, କ୍ରୀଡ଼ା ଉପକରଣ ଏବଂ ସୁବ୍ୟବସ୍ଥିତ ଷ୍ଟାଡିୟମରେ ଖେଳିବାର ସୁଯୋଗ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମାଲହୋତ୍ରା କହିଛନ୍ତି।
पाकिस्तान ने सस्टेन्ड हॉस्टिलिटी और क्रॉस बॉर्डर टेररिज्म से इंडस वाटर ट्रीटी की स्पिरिट को कमजोर किया है। उसने भारत के लिजिटिमेट प्रोजेक्ट में रुकावट डालने के लिए ट्रीटी मैकेनिज्म का बार बार गलत इस्तेमाल किया है। जहां तक भारत के केंद्र शासित प्रदेश जम्मू और कश्मीर का सवाल है, पाकिस्तान को भारत के अंदरूनी मामलों पर टिप्पणी करने का कोई अधिकार नहीं है, खासकर तब जब वह भारत के नागरिकों के खिलाफ क्रॉस बॉर्डर टेररिज्म में लिप्त है। पाकिस्तान को चाहिए कि वह आत्ममंथन करे।
ଭାରତ ପେରୁ ବାଣିଜ୍ୟ ଚୁକ୍ତିନାମାର ନବମ ପର୍ଯ୍ୟାୟ ଆଲୋଚନା ଗତକାଲି ଶେଷ ହୋଇଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପେରୁର ଲିମାଠାରେ ଗତ 3 ତାରିଖରୁ ନବମ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଥିଲା। ବାଣିଜ୍ୟ, ଉତ୍ପାଦକତା, ସୀମାଶୁଳ୍କ ପ୍ରକ୍ରିୟା ଆଦି ବିଭିନ୍ନ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବିସ୍ତୃତ ତଥା ଫଳପ୍ରଦ ଆଲୋଚନା ହୋଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପୂର୍ବରୁ ଭାରତ ଚିଲି ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତିନାମାର ତୃତୀୟ ପର୍ଯ୍ୟାୟ ଆଲୋଚନା ଗତମାସ 27-30 ତାରିଖ ପର୍ଯ୍ୟନ୍ତ ଚିଲିର ସାଣ୍ଟିଆଗୋଠାରେ ଅନୁଷ୍ଠିତ ହୋଇଥିବା ନେଇ ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି କ୍ୱିନ୍ସଲ୍ୟାଣ୍ଡସ୍ଥିତ କାରାରା ଓଭାଲ୍ଠାରେ ଜାରି ରହିଛି। ଟସ୍ ଜିତି ଅଷ୍ଟ୍ରେଲିଆ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ରହିଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି। ଅପରାହ୍ନ ଗୋଟାଏ ସୁଦ୍ଧା ହୋଇଛି 42.31% ମତଦାନ। ଜାତୀୟ ସଙ୍ଗୀତ ବନ୍ଦେ ମାତରମର 150ତମ ବର୍ଷପୂର୍ତ୍ତି ପାଳନ କାର୍ଯ୍ୟକ୍ରମକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଚେନ୍ନାଇଠାରେ ଚାଲିଛି ଭାରତ ଗେମିଂ ବିକାଶ ସମ୍ମିଳନୀର 17ତମ ସଂସ୍କରଣ ଏବଂ କୁଇନ୍ସଲାଣ୍ଡ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।